ആകാശവാണി. ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ. ମୁଖ୍ୟ ସମ୍ବାଦ, ଭାରତୀୟ ସୈନିକଙ୍କ ଅସାଧାରଣ ସାହସ ଓ ବୀରତ୍ୱକୁ ଆଜି ଦେଶବାସୀ ସ୍ମରଣ କରୁଛନ୍ତି କହିଲେ ପ୍ରଧାନମନ୍ତ୍ରୀ. ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତା ଉପରେ କଲେ ଆଲୋକପାତ. ଦେଶବାସୀ ଆଜି ପାଳନ କରୁଛନ୍ତି କାର୍ଗିଲ୍ ବିଜୟର 27ତମ ବାର୍ଷିକୀ. ଜମ୍ମୁ ମୂଳ ଶିବିରରୁ ଅମରନାଥ ଅଭିମୁଖେ ଯାତ୍ରା ଆରମ୍ଭ କଲେ 19ତମ ତୀର୍ଥଯାତ୍ରୀ ଦଳ. ଏବଂ ଭାରତ ଜିମ୍ବାୱେ ମଧ୍ୟରେ ପୁରୁଷ ତିନିଟିକିଆ ଟି20 କ୍ରିକେଟ ସିରିଜ୍ର ଆଜି ହରାରେଠାରେ ଖେଳାଯିବ ତୃତୀୟ ମ୍ୟାଚ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆଜିର ଦିବସ ଆମ ସମସ୍ତଙ୍କୁ ଗର୍ବିତ କରିଥାଏ. ଜୁଲାଇ ମାସ 26 ତାରିଖକୁ ଦେଶବ୍ୟାପୀ କାର୍ଗିଲ୍ ବିଜୟ ଦିବସ ଭାବେ ପାଳନ କରାଯାଉଛି. ଭାରତୀୟ ସୈନିକମାନଙ୍କର ଅସାଧାରଣ ସାହସ ଓ ବୀରତ୍ୱକୁ ଏହି ଦିବସ ସ୍ମରଣ କରାଉଛି. କାର୍ଗିଲ୍ର ଉଚ୍ଚ ଶିଖର, ଅତ୍ୟନ୍ତ ପ୍ରତିକୂଳ ପାଗ ଏବଂ ଶତ୍ରୁପକ୍ଷ ଆହ୍ୱାନକୁ ଭାରତୀୟ ସୈନିକ ଯେଉଁଭଳି ସାମ୍ନା କରିଥିଲେ ତାହା ପ୍ରମାଣିତ କରିଛି ସେମାନଙ୍କର ଆତ୍ମା ଏକ ଆହ୍ୱାନଠାରୁ ଉର୍ଦ୍ଧ୍ୱରେ ରହିଥିଲା. ମାତୃଭୂମିର ସୁରକ୍ଷା ପାଇଁ ସେମାନେ ସର୍ବୋଚ୍ଚ ବଳିଦାନ ଦେବାକୁ ଉତ୍ସର୍ଗୀକୃତ ରହିଥିଲେ. ସେମାନଙ୍କ ସାହସ, ଉତ୍ସାହ ଏବଂ ଦେଶପ୍ରେମକୁ ଆଜି ସମଗ୍ର ଭାରତ ପ୍ରଣାମ କରୁଛି. ଚଳିତ ବର୍ଷ ସେହି ବୀରଙ୍କୁ ସ୍ମରଣ କରି ସ୍ୱତନ୍ତ୍ର ଶୌର୍ଯ୍ୟ ବିଜୟ ଯାତ୍ରା ଆୟୋଜିତ ହୋଇଛି.
आज कारगिल विजय दिवस है. ये दिन हमें गर्व से भर देता है. ये दिन हमें अपने वीर जवानों के अद्भुत साहस की याद दिलाता है. कारगिल की ऊंची ऊंची चोटियां, कठिन मौसम, दुश्मन की चुनौती, हर परिस्थिति हमारे सैनिकों के सामने थी, लेकिन उनका हौसला हर चुनौती से बड़ा था. उन्होंने माँ भारती की रक्षा के लिए अपना सर्वस्व अर्पित कर दिया. आज कारगिल विजय दिवस पर मैं सभी वीर शहीदों और वीर सैनिकों को श्रद्धापूर्वक नमन करता हूँ.
ଗତ 14 ତାରିଖରେ ଦିଲ୍ଲୀର ଜାତୀୟ ଯୁଦ୍ଧସ୍ମାରକୀରୁ ବାହାରିଥିବା ମୋଟରସାଇକେଲ ରାଲି ଦ୍ରାସର କାର୍ଗିଲ୍ ଯୁଦ୍ଧସ୍ମାରକୀରେ ପହଞ୍ଚିବ. ଗୋଟିଏ ଯାତ୍ରା, ଗୋଟିଏ ରାଷ୍ଟ୍ର, ଗୋଟିଏ ସଲାମ, ଏହି ପ୍ରସଙ୍ଗରେ ମୋଟରସାଇକେଲ ରାଲି ଆୟୋଜିତ ହୋଇଛି. ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ନୌସେନାରେ ଆଇଏନ୍ଏସ୍ ମହେନ୍ଦ୍ରଗିରିର ସାମିଲ ଉପରେ ଆଲୋକପାତ କରିଛନ୍ତି. ଡିଆର୍ଡିଓ ପକ୍ଷରୁ ମଧ୍ୟ ଇତିମଧ୍ୟରେ ସଫଳତାର ସହ ପରୀକ୍ଷଣ ହୋଇଥିବା କୁଶା କ୍ଷେପଣାସ୍ତ୍ର ଏବଂ ପିନାକ ଦ୍ରୁତଗାମୀ ଗାଇଡେଡ୍ ରକେଟ୍ ସମ୍ପର୍କରେ ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି. ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତିରକ୍ଷା ଉତ୍ପାଦନ, ରପ୍ତାନୀ ତଥା ବିଭିନ୍ନ ରାଷ୍ଟ୍ର ସହିତ ରାଜନୈତିକ ସହଯୋଗ ନୂତନ ଶିଖରରେ ପହଞ୍ଚୁଛି. ପ୍ରଧାନମନ୍ତ୍ରୀ କ୍ୟାଚ୍ ଦ ରେନ୍ ଅଭିଯାନ ସମ୍ପର୍କରେ ଆଲୋକପାତ କରି କହିଛନ୍ତି, ବର୍ଷାର ପ୍ରତ୍ୟେକ ବୁନ୍ଦା ସଂରକ୍ଷଣ କରିବା ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରାଯିବା ଉଚିତ. ଜଳ ଉତ୍ସଗୁଡ଼ିକର ପୁନରୁଦ୍ଧାର, ବର୍ଷା ଜଳ ଅମଳ, ଭୂତଳ ଜଳ ଭଣ୍ଡାର ବୃଦ୍ଧି ଏବଂ ଚାରାରୋପଣ ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି. କ୍ରୀଡ଼ା କ୍ଷେତ୍ରରେ ଭାରତୀୟ ଖେଳାଳିମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ କହିଛନ୍ତି, ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କରିବାରେ ପିଭି ସିନ୍ଧୁ ହେଉଛନ୍ତି ପ୍ରଥମ ଭାରତୀୟ. ସେହିଭଳି ଭାରତୀୟ ମହିଳା କ୍ରିକେଟ୍ ଦଳରେ ଲର୍ଡ଼ସ ଷ୍ଟାଡିୟମ୍ଠାରେ ପ୍ରଥମ ଟେଷ୍ଟ ବିଜୟ ଉପରେ ମଧ୍ୟ ଶ୍ରୀ ମୋଦି ବର୍ଣ୍ଣନା କରିଛନ୍ତି. ପ୍ରଧାନମନ୍ତ୍ରୀ ମହାକାଶ କ୍ଷେତ୍ରରେ ଘରୋଇ ଉଦ୍ୟୋଗର ସଫଳତାକୁ ଉଚ୍ଚ ପ୍ରଶଂସା କରିଛନ୍ତି. ଏହି ଅବସରରେ ବିକ୍ରମ 1ର ସଫଳ ପରୀକ୍ଷଣ ଉପରେ ଶ୍ରୀ ମୋଦି ଉଲ୍ଲେଖ କରିବା ସହ ଯୁବ ଉଦ୍ଭାବକଙ୍କ ପ୍ରେରଣା ଏବଂ ଚେଷ୍ଟାର ପ୍ରଶଂସା କରିଛନ୍ତି. ବିଜ୍ଞାନ ଅଲମ୍ପିଆଡ୍ ଉପରେ ଶ୍ରୀ ମୋଦି ଆଲୋକପାତ କରିବା ସହ ଏହାର ବିଭିନ୍ନ ବର୍ଗରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି. ପ୍ରଧାନମନ୍ତ୍ରୀ କହିଛନ୍ତି, ପଦାର୍ଥ ବିଜ୍ଞାନ ଅଲମ୍ପିଆଡ୍ରେ ଭାରତର ସମସ୍ତ 5 ଜଣ ଯାକ ଛାତ୍ର ପଦକ ହାସଲ କରିବା ଗୌରବର ବିଷୟ. ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ୱପ୍ନ, ପ୍ରତିଭା ଏବଂ କିଛି ହାସଲ କରିବାର ଆଗ୍ରହ କୌଣସି ବ୍ୟକ୍ତିଙ୍କୁ ଲକ୍ଷ୍ୟ ହାସଲ ଦିଗରେ ଯାତ୍ରାକୁ ସହଜ କରିଥାଏ. ଏହି ଅବସରରେ ଶ୍ରୀ ମୋଦି ବିଭିନ୍ନ କ୍ଷେତ୍ରରେ ଦେଶର ଭିନ୍ନ ଭିନ୍ନ ପ୍ରାନ୍ତରୁ ସଫଳତା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କ ଉପରେ ସୂଚନା ପ୍ରଦାନ କରିଛନ୍ତି. ସେ କହିଛନ୍ତି, ଏକ ପେଡ଼ ମା କେ ନାମ ଅଭିଯାନ ମାଧ୍ୟମରେ ଦେଶବାସୀ ପ୍ରକୃତି ପ୍ରତି ସେମାନଙ୍କର ଦାୟିତ୍ୱ ନିର୍ବାହ କରୁଛନ୍ତି. ଏହି ଅବସରରେ ଅହମ୍ମଦାବାଦର ଉଦାଜ ଅଞ୍ଚଳରେ ଚାରାରୋପଣ ନେଇ ସ୍ଥାପନ ହୋଇଥିବା ଗିନିସ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡ଼ସ୍ ଉପରେ ଆଲୋକପାତ କରିଛନ୍ତି. ପରିବେଶ ପ୍ରଦୂଷଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ଲାଷ୍ଟିକ୍ ଜନିତ ପ୍ରଦୂଷଣ ଏବେ ବଡ଼ ଆହ୍ୱାନ ସୃଷ୍ଟି କରିଛି. ପ୍ଲାଷ୍ଟିକ୍ ପୁନଃଚକ୍ରଣ ମାଧ୍ୟମରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ ଉପରେ ଶ୍ରୀ ମୋଦି ଏହି ଅବସରରେ ବର୍ଣ୍ଣନା କରିଛନ୍ତି. ପ୍ରଧାନମନ୍ତ୍ରୀ କହିଛନ୍ତି, ଆସନ୍ତା ମାସ 7 ତାରିଖରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବ. ବୁଣାକାର ତଥା ହସ୍ତତନ୍ତ କାରିଗରଙ୍କ ଦକ୍ଷତା ଏବଂ ସୃଜନଶୀଳତାକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଲୋକାଲ୍ ଫର୍ ଭୋକାଲ୍ ଭାବନାକୁ ଅଧିକ ସୁଦୃଢ଼ କରିବାକୁ ଆହ୍ୱାନ ଦେଇଛନ୍ତି. ହସ୍ତତନ୍ତ କ୍ଷେତ୍ରରେ ବିକାଶ ଯୋଗୁଁ ଏହା ଉପରେ ନିର୍ଭରଶୀଳ କାରିଗରଙ୍କ ଜୀବନଶୈଳୀରେ ଉନ୍ନତି ଆସିଛି। ଇତିମଧ୍ୟରେ ଖଦି ଲୋକପ୍ରିୟତା ହାସଲ କରିଛି। ଗତ 12 ବର୍ଷ ମଧ୍ୟରେ ଏହାର ବିକ୍ରୟ 6 ଗୁଣ ବୃଦ୍ଧି ପାଇ ପ୍ରାୟ 8,000 କୋଟି ଟଙ୍କାରେ ପହଞ୍ଚିଛି। ଆଗାମୀ ପର୍ବପର୍ବାଣୀରେ ଖଦି, ହସ୍ତତନ୍ତ ଏବଂ ହସ୍ତଶିଳ୍ପରୁ ପ୍ରସ୍ତୁତ ଉତ୍ପାଦ କ୍ରୟ କରିବାକୁ ଶ୍ରୀ ମୋଦି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
ହତ୍ କରଗେ ସେ ବନା ହର ପରିଧାନ କିସି ନା କିସି କ୍ଷେତ୍ର ସମୁଦାୟ ଅର୍ ଇସସେ ଜୁଡେ ଅସଂଖ୍ୟ ଲୋକ କି କାହାନୀ କୁ ସାମନେ ଲାତା ହେ। ୟେ ଭୋ ଲୋଗ ହେ ଜୋ ଗର୍ବ କେ ସାଥ ଭାରତ କି ସାଂସ୍କୃତିକ ବିରାସତ କୁ ସଂଜୋନେ ମେ ଜୁଟେ ହେ। ଆଜ କେ ଦିନ ମେରା ଆଗ୍ରହ ହେ କି ହମ ହସ୍ତକଲା କୁ ପ୍ରୋତ୍ସାହିତ କର ଅପନେ ବୁନକର ସାଥିଓ କା ସମ୍ମାନ କରେ। ଆଇଏ ହମ ଭୋକଲ ଫର ଲୋକଲ କି ଭାବନା କୁ ଔର ସଶକ୍ତ କରେ।
ଶ୍ରୀ ମୋଦି କହିଛନ୍ତି, ଆସନ୍ତାକାଲି ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପୁଣ୍ୟତିଥି। ସମାଜର ବିଭିନ୍ନ ବର୍ଗଙ୍କୁ ସ୍ୱପ୍ନ ଦେଖିବା ଏବଂ ଏହାକୁ ସାକାର କରିବା ପାଇଁ ଡକ୍ଟର କଲାମଙ୍କ ଜୀବନାଦର୍ଶ ପ୍ରେରଣା ପ୍ରଦାନ କରିଆସୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ପରିଶେଷରେ ହର୍ ଘର ତିରଙ୍ଗା ଅଭିଯାନ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ଏହା ଦେଶକୁ ଏକତ୍ରିତ କରିଛନ୍ତି। 15 ଅଗଷ୍ଟ ପୂର୍ବରୁ ମାଇ ଗଭ୍ ପୋର୍ଟାଲରେ ନିଜସ୍ୱ ଚିନ୍ତାଧାରା ଏବଂ ପରାମର୍ଶକୁ ପଠାଇବାକୁ ଶ୍ରୀ ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କାର୍ଗିଲ ବିଜୟ ଦିବସର 27ତମ ବାର୍ଷିକୀ ଆଜି ଦେଶବ୍ୟାପୀ ପାଳନ କରାଯାଉଛି। 1999 କାର୍ଗିଲ ଯୁଦ୍ଧରେ ପ୍ରତିକୂଳ ପାଗ ସତ୍ତ୍ୱେ ଶତ୍ରୁଙ୍କୁ ପରାସ୍ତ କରିବାରେ ଭାରତୀୟ ସୈନିକମାନଙ୍କର ବୀରତ୍ୱ ଏବଂ ତ୍ୟାଗକୁ ଆଜି ସ୍କରଣ କରାଯାଉଛି। ପାକିସ୍ତାନ ବିପକ୍ଷରେ ଅପରେସନ ବିଜୟ ମାଧ୍ୟମରେ ଭାରତର ବଡ଼ ସଫଳତାକୁ ମନେ ପକାଇବା ସହିତ ଶହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ହେଉଛି ଆଜିର ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅପରେସନ ମାଧ୍ୟମରେ ଭାରତୀୟ ସେନାବାହିନୀ ଜମ୍ମୁ କାଶ୍ମୀରର କାର୍ଗିଲ୍ ଜିଲ୍ଲାରୁ ପାକିସ୍ତାନୀ ଆତଙ୍କବାଦୀ ଓ ଅନୁପ୍ରବେଶକାରୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲେ। ଆଜି କାର୍ଗିଲ୍ ବିଜୟ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ଲଦାଖର ଦ୍ରାସ୍ସ୍ଥିତ କାର୍ଗିଲ୍ ଯୁଦ୍ଧ ସ୍ମାରକୀଠାରେ ଅନୁଷ୍ଠିତ ହେଉଛି। ଏହି ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ପରିଷଦର ବହୁ ସଦସ୍ୟ ମାତୃଭୂମିର ରକ୍ଷା ପାଇଁ ପ୍ରାଣବଳୀ ଦେଇଥିବା ସାହସୀ ସୈନିକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଭୂସ୍କଳନ ଜନିତ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥକୁ ସଫା କରିବା ପରେ ଆଜି ସକାଳେ ଜମ୍ମୁ ମୂଳ ଶିବିରରୁ 4,474 ଜଣ ତୀର୍ଥଯାତ୍ରୀ ଅମରନାଥ ଅଭିମୁଖେ ଯାତ୍ରା କରିଛନ୍ତି। 166 ଯାତ୍ରୀବାହୀ ଗାଡ଼ିରେ ଯାଉଥିବା ତୀର୍ଥଯାତ୍ରୀମାନଙ୍କ ନିମନ୍ତେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ହେଉଛି 19ତମ ତୀର୍ଥଯାତ୍ରୀ ଦଳ। ସେମାନେ ଆଜି ଗଣ୍ଡରବାଲ ଜିଲ୍ଲାର ବାଲ୍ତାଲ ମୂଳ ଶିବିରରୁ ଯାତ୍ରା କରିଛନ୍ତି। ବର୍ଷାଜନିତ କ୍ଷୟକ୍ଷତି ହେତୁ ଅନନ୍ତନାଗ ଜିଲ୍ଲାରେ ଥିବା ପେହେଲଗାମ୍ ମୂଳ ଶିବିରରୁ କୌଣସି ତୀର୍ଥଯାତ୍ରୀ ଅମରନାଥ ଅଭିମୁଖେ ଯାଇନାହାନ୍ତି। 57 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରା ସୁରୁଖୁରୁରେ ଚାଲିଥିବା ଜଣାପଡ଼ିଛି। ଆସାମ ବନ୍ୟା ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମୀକ୍ଷା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ସହ ଏ ବିଷୟରେ ଶ୍ରୀ ମୋଦି ବିସ୍ତୃତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମର ପୋଷ୍ଟରେ ଶ୍ରୀ ସୋନୱାଲ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ସେ ନିଜେ ଆସାମର ବିଭିନ୍ନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ପରିସ୍ଥିତିର କ୍ଷତ୍ରିୟ ସମୀକ୍ଷା କରିଛନ୍ତି। ଆସାମରେ ଏଭଳି ପ୍ରାକୃତିକ ଦୁର୍ବିପାକ ଅବସରରେ ରିଲିଫ୍ ଏବଂ ପୁନର୍ବାସ ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବେ ବୋଲି ଶ୍ରୀ ସୋନୱାଲ ପ୍ରତିଶ୍ରୁତି ଦେଇଛନ୍ତି। ରାଞ୍ଚିଠାରେ ପ୍ରଥମଥର ପାଇଁ ଆୟୋଜିତ ହେଉଥିବା ଡୁରାଣ୍ଡ କପ୍ର 135ତମ ସଂସ୍କରଣ ଝାଡ଼ଖଣ୍ଡ କ୍ରୀଡ଼ା ଇତିହାସରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଆମ ସମ୍ଭାଦଦାତା କହିଛନ୍ତି, ବିର୍ସାମୁଣ୍ଡା ଫୁଟବଲ ଷ୍ଟାଡିୟମରେ ଆଜି ସନ୍ଧ୍ୟାରେ ଆରମ୍ଭ ହେବାକୁ ଥିବା କ୍ରୀଡ଼ାର ସମସ୍ତ ପ୍ରସ୍ତୁତି ପର୍ବ ଶେଷ ହୋଇଛି। ଏହି ଫୁଟବଲ ପ୍ରତିଯୋଗିତା ଏସିଆ ମହାଦେଶର ସର୍ବପୁରାତନ ଓ ମର୍ଯ୍ୟାଦାଜନକ କ୍ରୀଡ଼ା ଭାବେ ଜଣାଶୁଣା। ଆଜି ସନ୍ଧ୍ୟାର ପ୍ରଥମ ମ୍ୟାଚ୍ ଜାମସେଦପୁର ଏଫ୍ସି ଓ ଶ୍ରୀଲଙ୍କା ସହ ଡିଫେଣ୍ଡର ଏଫ୍ସି ମଧ୍ୟରେ ଅନୁଷ୍ଠିତ ହେବ। ଭାରତ ଜିମ୍ବାୱେ ମଧ୍ୟରେ ପୁରୁଷ 3-ଟିକିଆ T20 କ୍ରିକେଟ୍ ସିରିଜ୍ର ଆଜି ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ। ହରାରେ ସ୍ପୋର୍ଟସ୍ କ୍ଲବ୍ରେ ଭାରତୀୟ ସମୟ ଆଜି ଅପରାହ୍ନ 4:30ରେ ମ୍ୟାଚ୍ ଆରମ୍ଭ ହେବ। ସିରିଜ୍ରେ ପ୍ରଥମ 2 ମ୍ୟାଚ୍ରେ ବିଜୟ ହାସଲ କରି ଭାରତ 2-0 ଆଗୁଆ ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଭାରତୀୟ ସୈନିକଙ୍କ ଅସାଧାରଣ ସାହସ ଓ ବୀରତ୍ୱକୁ ଆଜି ଦେଶବାସୀ ସ୍ମରଣ କରୁଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତା ଉପରେ କଲେ ଆଲୋକପାତ। ଦେଶବାସୀ ଆଜି ପାଳନ କରୁଛନ୍ତି କାର୍ଗିଲ ବିଜୟର 27ତମ ବାର୍ଷିକୀ। ଜମ୍ମୁ ମୂଳ ଶିବିରରୁ ଅମରନାଥ ଅଭିମୁଖେ ଯାତ୍ରା ଆରମ୍ଭ କଲେ 19ତମ ତୀର୍ଥଯାତ୍ରୀ ଦଳ ଏବଂ ଭାରତ ଜିମ୍ବାୱେ ମଧ୍ୟରେ ପୁରୁଷ 3-ଟିକିଆ T20 କ୍ରିକେଟ୍ ସିରିଜ୍ର ଆଜି ହରାରେଠାରେ ଖେଳାଯିବ ତୃତୀୟ ମ୍ୟାଚ୍। ସମ୍ବାଦ ଶେଷ ହେଲା।